ନମସ୍କାର, ଆରମ୍ଭ କରୁଛୁ ଆମର ବାଇବଲ ଅଧ୍ୟୟନର କାର୍ଯ୍ୟକ୍ରମ ପଥ ପ୍ରଦର୍ଶିକା। ପବିତ୍ର ବାଇବଲ କହେ, ଯଦି ଆମ୍ଭେମାନେ ଆପଣା ଆପଣା ପାପ ସ୍ୱୀକାର କରୁ, ତେବେ ସେ ଆମ୍ଭମାନଙ୍କର ପାପ କ୍ଷମା କରିବାକୁ ଓ ସମସ୍ତ ଅଧର୍ମରୁ ଆମ୍ଭମାନଙ୍କୁ ପରିଷ୍କାର କରିବାକୁ ବିଶ୍ୱସ୍ତ ଓ ନ୍ୟାୟବାନ ଅଟନ୍ତି। ଆସନ୍ତୁ ସେହି ଉଦ୍ଧାରକର୍ତ୍ତାଙ୍କର ପରିଚୟ ପାଇବା ନିମନ୍ତେ ଶୁଣିବା ବେତାର କାର୍ଯ୍ୟକ୍ରମ ପଥ ପ୍ରଦର୍ଶିକା।
প্রিয় শ্রোতা বন্ধু, আমমানকর সৃষ্টিকর্তা তথা উদ্ধারকর্তা প্রভু যীশুখ্রীষ্ট বহুমূল্য নামে শুভেচ্ছা জনাই আজর এই পথ প্রদর্শিকা কার্যক্রমের অংশীবা নিমন্তে আপনার স্বাগত করে। আপনার প্রভু যীশু বিষয়ে জাঁয়া নিমন্তে বিশেষ আগ্রহী থার জাঁ আমি বিশেষ খুশি। আপনার আত্মিক জীবনর অভিবৃদ্ধি নিমন্তে আমি প্রার্থনা করুছু। তবে আপনার এই কার্যক্রম নিয়মিত শুণবা সঙ্গে সঙ্গে প্রভু যীশুঙ্কঠারে বিশ্বাস করন্তু ଆଉ ତାହାଙ୍କଠାରେ ନିଜର ଜୀବନକୁ ସମର୍ପଣ କରନ୍ତୁ, ତାହେଲେ ଆପଣ ନିଶ୍ଚିତ ଭାବରେ ପାପରୁ ଉଦ୍ଧାର ପାଇବା ସଙ୍ଗେ ସଙ୍ଗେ ଜୀବନରେ ଏକ ଅପୂର୍ବ ଶାନ୍ତି ଆନନ୍ଦ ପାଇପାରିବେ। କେବଳ ସେତିକି ନୁହେଁ, ଆପଣ ଏହି କାର୍ଯ୍ୟକ୍ରମ ନିଜେ ଶୁଣିବା ସଙ୍ଗେ ସଙ୍ଗେ ଅନ୍ୟମାନଙ୍କୁ ମଧ୍ୟ ଶୁଣାଇବାରେ ସାହାଯ୍ୟ କରନ୍ତୁ ଓ ଥରକୁ ଥର ପତ୍ର ମାଧ୍ୟମରେ ଆମ ସହ ଯୋଗାଯୋଗ କରି ଆପଣଙ୍କର ମତାମତ ଲେଖି ଜଣାନ୍ତୁ। ଆସନ୍ତୁ ତାହେଲେ ପବିତ୍ର ବାକ୍ୟ ମଧ୍ୟକୁ ଯିବା ପୂର୍ବରୁ ସଂକ୍ଷେପରେ ପ୍ରାର୍ଥନା କରିବା। ପ୍ରିୟ ପବିତ୍ର ପ୍ରଭୁ, ତୁମର ପବିତ୍ର ନାମରେ ଧନ୍ୟବାଦ କରୁଅଛୁ ଏହି ସୁନ୍ଦର ସମୟ ପାଇଁ। ପ୍ରଭୁ, ତୁମ ବାକ୍ୟର ଗଭୀର ମର୍ମକୁ ବୁଝିବା ନିମନ୍ତେ ତୁମେ ଆମମାନଙ୍କୁ ସ୍ୱର୍ଗୀୟ ଜ୍ଞାନ ବୁଦ୍ଧି ପ୍ରଦାନ କର। ଶୈତାନର ସମସ୍ତ ପ୍ରକାର ବାଧା ବିଘ୍ନ ପ୍ରତିବନ୍ଧକୁ ତୁମେ ଏଡ଼ାଇ ଦିଅ। ଯେତିକି ସମୟ ଧରି ପ୍ରଭୁ ଆମେ ତୁମର ବାକ୍ୟ ଅଧ୍ୟୟନ ବା ଶ୍ରବଣ କରିବୁ, ତୁମେ ଆମମାନଙ୍କୁ ଧୀର ସ୍ଥିରଚିତ ପ୍ରଦାନ କର। ଆମମାନଙ୍କର ପ୍ରତ୍ୟେକ ଶ୍ରୋତାବନ୍ଧୁମାନଙ୍କୁ ତୁମେ ଆଶୀର୍ବାଦ କର। ଯାହାର ଯାହା ସମସ୍ୟା ରହିଛି ପ୍ରଭୁ, ତୁମେ ତାହା ସମାଧାନ କର। ପ୍ରତ୍ୟେକଙ୍କ ଜୀବନରେ ପ୍ରଭୁ ତୁମେ ଗୌରବାନ୍ୱିତ ମହିମାନ୍ୱିତ ହୁଅ। ପ୍ରତ୍ୟେକ ଜୀବନରେ ପ୍ରଭୁ ତୁମର ସେହି ଆଲୋକ ପ୍ରଭୁ ତୁମେ ଦେଖାଅ। ପ୍ରତ୍ୟେକଙ୍କୁ ସେହି ପରିତ୍ରାଣର ଆନନ୍ଦର ସହଭାଗୀ ହେବା ନିମନ୍ତେ ପ୍ରଭୁ ତୁମେ ସୁଯୋଗ ଦିଅ। ଏହି ସମସ୍ତ ପ୍ରାର୍ଥନା ଆମମାନଙ୍କର ଉଦ୍ଧାରକର୍ତ୍ତା ଜୀବିତ ପୁନରୁଦ୍ଧିତ ପ୍ରିୟ ପ୍ରଭୁ ଯୀଶୁଙ୍କ ନାମରେ ଏହି ଅଳ୍ପ ଭିକ୍ଷା ମାଗୁଅଛୁ, ଆମେନ୍। ଆଜି ଆମେ ତିତସ୍ ତିନି ପର୍ବର ଦୁଇ ପଦରୁ ଆରମ୍ଭ କରି ପନ୍ଦର ପଦ ପର୍ଯ୍ୟନ୍ତ ଅଧ୍ୟୟନ କରିବା ନିମନ୍ତେ ଯିବା। ଏଠାରେ ମୁଁ ଆପଣଙ୍କୁ ସ୍ମରଣ କରାଇଦେବାକୁ ଚାହେଁ ଯେ ଗତ ପାଠରେ ଆମେ ଏହି ତିନି ପର୍ବରେ ମଣ୍ଡଳୀ କିପରି ସତ୍କର୍ମ ସାଧନ କରିବା ଉଚିତ ସେହି ବିଷୟ ନେଇ କିଛି ଅଧ୍ୟୟନ କରିଥିଲୁ, କିନ୍ତୁ ବର୍ତ୍ତମାନ ଏହି ଉପଦେଶ ପ୍ରଦାନରେ ଆମେ ଏକ ନକାରାତ୍ମକ ଦିଗକୁ ଲକ୍ଷ୍ୟ କରିବାକୁ ପାରିବା, ଅର୍ଥାତ୍ କେଉଁ କେଉଁ ବିଷୟ କରିବା ଉଚିତ ନୁହେଁ ସେହିସବୁ ବିଷୟ ନେଇ ପ୍ରେରିତ ପାଉଲ ପ୍ରକାଶ କରନ୍ତି। ତିନି ପର୍ବର ଦୁଇ ପଦରେ ଏହିପରି ଲେଖା ଅଛି, କାହାରି ନିନ୍ଦା ନ କରିବାକୁ, କାହାରି ବିରୋଧୀ ନ ହେବାକୁ, ମୃଦୁଶୀଳ ହେବାକୁ, ପୁଣି ସମସ୍ତ ଲୋକଙ୍କ ପ୍ରତି ସର୍ବପ୍ରକାରେ କୋମଳ ଭାବ ଦେଖାଇବାକୁ ସେମାନଙ୍କୁ ସ୍ମରଣ କରାଅ। ଲେଖା ଅଛି କାହାରି ନିନ୍ଦା ନ କରିବାକୁ, ଅର୍ଥାତ୍ ଆମମାନେ କାହାରି ବିରୁଦ୍ଧରେ ଅପବାଦ କରିବା ଉଚିତ ନୁହେଁ ଓ ଆମ୍ଭେମାନେ ପରଚର୍ଚ୍ଚା କରିବା ଉଚିତ ନୁହେଁ। ଏହା ମଧ୍ୟ କୁହାଯାଇଅଛି ଯେ ଆପଣ ଆଜି ଯାହାସବୁ ଶୁଣନ୍ତି ତାହା ବିଶ୍ୱାସ କରିପାରିବେ ନାହିଁ, ମାତ୍ର ଆପଣ ଏହା ପୁନରାବୃତ୍ତି କରିପାରିବେ, ତାହା ହିଁ ସେ ଏଠାରେ ପ୍ରକାଶ କରନ୍ତି। ଆମମାନେ ଯାହା ଶୁଣୁ ତାହାକୁ ପୁନରାବୃତ୍ତି କରିବା ଉଚିତ ନୁହେଁ। ଅନେକ ଘଟଣା ସତ୍ୟ ବୋଲି ପ୍ରମାଣିତ ନ ହେଲେ ମଧ୍ୟ ତାହାସବୁ ଜଣେ ବ୍ୟକ୍ତିଠାରୁ ଅନ୍ୟ ଜଣେ ବ୍ୟକ୍ତି ନିକଟକୁ ଚାଲିଯାଏ। ଆଉ ଏକ ପୁରାତନ କଥା ହେଉଛି ଯେ କେତେକ ଲୋକ ଯେକୌଣସି ବିଷୟକୁ ଶୁଣି ବିଶ୍ୱାସ କରିବେ ଯଦି ଏହା ସେମାନଙ୍କ କର୍ଣ୍ଣରେ ଫୁସ୍ଫୁସ୍ ଭାବେ କୁହାଯାଏ, କିନ୍ତୁ ସେ ଯାହା ହେଉନା କାହିଁକି ଯଦି ମଣ୍ଡଳୀର ଜଣେ ସଦସ୍ୟ ମନ୍ଦତା କରିବାର ନିଶ୍ଚିତ ପ୍ରମାଣ ମିଳେ ତାହେଲେ ସେହି ବ୍ୟକ୍ତିର ନାମ ପ୍ରକାଶ କରାଯିବା ଉଚିତ। ଆପଣ ଜାଣିଥିବେ ଯେ ପାଉଲ କେତେକଙ୍କ ନାମ ପ୍ରକାଶ କରିଥିଲେ ଯେଉଁମାନେ କି ଦୁଷ୍ଟ ଲୋକ ଥିଲେ, ଫିଜିଲସ୍ ଓ ହର୍ମୋଗେନିସ୍, ହୁମନାଏ ଓ ଫିଲିତସ୍ ଓ କଂସାରୀ ଆଲେକ୍ଜାଣ୍ଡର। ଏହାପରେ ସେ ମଧ୍ୟ କହନ୍ତି ଯେ ଦିମା ଏହି ବର୍ତ୍ତମାନର ଜଗତକୁ ପ୍ରେମ କରି ତାହାଙ୍କୁ ପରିତ୍ୟାଗ କରିଥିଲେ। ତିନି ପର୍ବର ତିନି ପଦରେ ଲେଖା ଅଛି, କାରଣ ପୂର୍ବେ ଆମ୍ଭେମାନେ ମଧ୍ୟ ନିର୍ବୋଧ, ଅବାଧ୍ୟ, ଭ୍ରାନ୍ତ, ପୁଣି ନାନା ପ୍ରକାର କୁଅଭିଳାସ ଓ ସୁଖଭୋଗର ଦାସ ଥିଲୁ, ହିଂସା ଓ ଈର୍ଷାରେ କାଳକ୍ଷେପଣ କରୁଥିଲୁ, ଆଉ ଘୃଣାର ପାତ୍ର ହୋଇ ପରସ୍ପରକୁ ଘୃଣା କରୁଥିଲୁ। ଏହା ହେଉଛି ଆଜି ଉଦ୍ଧାରପ୍ରାପ୍ତ ହୋଇନଥିବା ବ୍ୟକ୍ତିମାନଙ୍କର ଛବି ଓ ଖ୍ରୀଷ୍ଟଙ୍କୁ ଜାଣିବା ପୂର୍ବରୁ ଆପଣଙ୍କର ଓ ମୋର ଛବି। ଆମ୍ଭେମାନେ ଯେଉଁମାନେ କି ଉଦ୍ଧାରପ୍ରାପ୍ତ, ଆମ୍ଭେମାନେ ଖ୍ରୀଷ୍ଟଙ୍କୁ ଜାଣିବା ପୂର୍ବରୁ ନିର୍ବୋଧ, ଅବାଧ୍ୟ, ଭ୍ରାନ୍ତ, ପୁଣି ନାନା ପ୍ରକାର କୁହବିଳାସ ଓ ସୁଖଭୋଗର ଦାସ ଥିଲୁ, ହିଂସା ଓ ଈର୍ଷାରେ କାଳକ୍ଷେପଣ କରୁଥିଲୁ ଓ ପରସ୍ପରକୁ ଘୃଣା କରୁଥିଲୁ। ତାହା ହିଁ ହେଉଛି ନଷ୍ଟକଳ୍ପ ଜଗତର ଛବି। ଏହା ହିଁ ହେଉଛି ଉଦ୍ଧାରପ୍ରାପ୍ତ ହୋଇନଥିବା ବ୍ୟକ୍ତିମାନଙ୍କର ଛବି। କିନ୍ତୁ ଦୁଃଖର ବିଷୟ ଯେ ଏହି ପ୍ରକାର ବିଷୟ ଆଜି ଖ୍ରୀଷ୍ଟୀୟ ପରିବାର ତଥା ମଣ୍ଡଳୀମାନଙ୍କରେ ମଧ୍ୟ ପରିଲକ୍ଷିତ ହୁଏ। ସେମାନେ ପରସ୍ପରକୁ ପ୍ରେମ କରିବାର ଛଳନା କରନ୍ତି, ମାତ୍ର ସେମାନଙ୍କ ମଧ୍ୟରେ ପରସ୍ପର ପ୍ରତି ଶତ୍ରୁତା ତଥା ଘୃଣାଭାବ ଥାଏ। ସେମାନେ ପରସ୍ପରର ସମାଲୋଚନା କରନ୍ତି ଓ ପରସ୍ପର ବିରୁଦ୍ଧରେ ବଚସା କରନ୍ତି। ତେଣୁକରି ମଣ୍ଡଳୀ ମଧ୍ୟରେ ଦଳଭେଦ ଓ ବିଶୃଙ୍ଖଳା ତଥା ଅଶାନ୍ତି ପରିଲକ୍ଷିତ ହୁଏ। ତାହା ହିଁ ଖ୍ରୀଷ୍ଟଙ୍କ ପ୍ରତି ନିନ୍ଦାର ବିଷୟ। ମାତ୍ର ଯଦି ଆମେ ବାସ୍ତବରେ ଖ୍ରୀଷ୍ଟ ବିଶ୍ୱାସୀ, ତାହେଲେ ଏହି ସମସ୍ତ ବିଷୟ ଆମମାନଙ୍କ ଜୀବନରେ ପରିଲକ୍ଷିତ ହେବା ଉଚିତ ନୁହେଁ। ଏହା ପ୍ରଭୁଙ୍କର ଅଗୌରବର ବିଷୟ, ଆଉ ଏହି ସମସ୍ତ ବିଷୟ ବାସ୍ତବ ଖ୍ରୀଷ୍ଟୀୟ ମଣ୍ଡଳୀରେ ପରିଲକ୍ଷିତ ହେବା ଉଚିତ ନୁହେଁ। ତିନି ପର୍ବର ଚାରି ଓ ପାଞ୍ଚ ପଦରେ ଏହିପରି ଲେଖା ଅଛି, କିନ୍ତୁ ଯେତେବେଳେ ଆମମାନଙ୍କ ତ୍ରାଣକର୍ତ୍ତା ଈଶ୍ୱରଙ୍କ ଦୟା ଓ ମାନବଜାତି ପ୍ରତି ତାହାଙ୍କ ପ୍ରେମ ପ୍ରକାଶିତ ହେଲା, ସେତେବେଳେ ସେ ଆମ୍ଭମାନଙ୍କ କୃତ ଧର୍ମକର୍ମ ସକାଶେ ନୁହେଁ, ମାତ୍ର ଆପଣଙ୍କ ଦୟାନୁସାରେ ପୁନର୍ଜନ୍ମର ପ୍ରକ୍ଷାଳନ ଓ ପବିତ୍ର ଆତ୍ମାଙ୍କ ନୂତନୀକରଣ ଦ୍ୱାରା ଆମମାନଙ୍କୁ ପରିତ୍ରାଣ କରିଅଛନ୍ତି। ସେ ଆମମାନଙ୍କ କୃତ ଧର୍ମକର୍ମ ସକାଶେ ନୁହେଁ। ତିନି ପଦରେ ଆମେ ଲକ୍ଷ୍ୟ କରିଥିଲୁ ଯେ ଖ୍ରୀଷ୍ଟଙ୍କୁ ଜାଣିବା ପୂର୍ବରୁ ଆମମାନଙ୍କର ଜୀବନ କ'ଣ ଥିଲା। ସେ ଆମମାନଙ୍କର କୃତ ଧର୍ମକର୍ମ ସକାଶେ ଆମମାନଙ୍କୁ ଉଦ୍ଧାର କରିନାହାନ୍ତି, ମାତ୍ର ତାହାଙ୍କର ଅସୀମ ଅନୁଗ୍ରହ ହେତୁ ସେ ଆମମାନଙ୍କୁ ଉଦ୍ଧାର କରିଅଛନ୍ତି। ଆମମାନେ ଆମମାନଙ୍କର ଧାର୍ମିକତା ବା ଉତ୍ତମତା ହେତୁ ଉଦ୍ଧାରପ୍ରାପ୍ତ ହୋଇନାହୁଁ, କାରଣ ଆମ୍ଭେମାନେ ପାପୀ ମନୁଷ୍ୟ ଓ ଆମ୍ଭେମାନେ କେବେ ହେଲେ ଈଶ୍ୱରଙ୍କର ଗ୍ରାହ୍ୟ ଧାର୍ମିକତା ସାଧନ କରିପାରିବା ନାହିଁ। ଆମେ ଅନେକ କିଛି ଉତ୍ତମ ବିଷୟ ସାଧନ କରିବା ନିମନ୍ତେ ଚେଷ୍ଟା କରିପାରୁ ବା ପ୍ରତିଜ୍ଞା କରିପାରୁ, ମାତ୍ର ତଦ୍ୱାରା ଆମମାନେ ଈଶ୍ୱରଙ୍କ ଦୃଷ୍ଟିରେ ଧାର୍ମିକ ବୋଲି ବିବେଚିତ ହୋଇପାରିବା ନାହିଁ। ତେଣୁକରି ସେ ଆମମାନଙ୍କର ଧର୍ମକର୍ମ ହେତୁ ଆମମାନଙ୍କୁ ଉଦ୍ଧାର କରିନାହାନ୍ତି, କାରଣ ଆମମାନଙ୍କ ଧର୍ମକର୍ମ ତାହାଙ୍କ ଦୃଷ୍ଟିରେ ଦୁର୍ଗନ୍ଧର ସମାନ, ଯେହେତୁ ଆମମାନଙ୍କର ଅନ୍ତଃକରଣ କଳୁଷିତ ଓ ସମସ୍ତ ପ୍ରକାର ଅପ୍ରୀତିକର କାର୍ଯ୍ୟରେ ଜଡ଼ିତ। ମାତ୍ର ଆପଣାର ଦୟାନୁସାରେ ସେ ଆମମାନଙ୍କୁ ଉଦ୍ଧାର କରିଅଛନ୍ତି, ଯେହେତୁ ଖ୍ରୀଷ୍ଟ ଆମମାନଙ୍କ ନିମନ୍ତେ ମୃତ୍ୟୁଭୋଗ କଲେ ଓ ଆମମାନଙ୍କର ପାପ ନିମନ୍ତେ ଜୋରିମନା ଦେଲେ। ତେଣୁକରି ଈଶ୍ୱର ତାହାଙ୍କର ଦୟା ଆମମାନଙ୍କ ପ୍ରତି ବିସ୍ତାର କରିବା ନିମନ୍ତେ ପ୍ରସ୍ତୁତ ଅଛନ୍ତି। ସେ ତାହାଙ୍କର ଦୟା ଅନୁଯାୟୀ ଆମମାନଙ୍କୁ ଉଦ୍ଧାର କରିଅଛନ୍ତି। ସେ ଦୟାରେ ମହାନ, ଯାହାର ଅର୍ଥ ହେଉଛି ଏହି ଦୟା ପ୍ରଚୁର ପରିମାଣରେ ତାହାଙ୍କଠାରେ ଅଛି। ଆପଣ ଯେ କେହି ହୁଅନ୍ତୁ ନା କାହିଁକି, ସେ ଆଜି ମଧ୍ୟ ଆପଣଙ୍କୁ ଉଦ୍ଧାର କରିପାରିବେ, କାରଣ ଖ୍ରୀଷ୍ଟ ଆପଣଙ୍କ ନିମନ୍ତେ ମୃତ୍ୟୁଭୋଗ କରିଅଛନ୍ତି। ସେ ଆପଣଙ୍କ ନିମନ୍ତେ ପାପର ଋଣ ପରିଶୋଧ କରିଅଛନ୍ତି ଓ ଆପଣଙ୍କ ନିମନ୍ତେ ଧାର୍ମିକତା ସାଧନ କରିଅଛନ୍ତି। ପୁନର୍ଜନ୍ମର ପ୍ରକ୍ଷାଳନ ଦ୍ୱାରା, ପ୍ରକ୍ଷାଳନର ଅର୍ଥ ଧୌତ ହେବା ବା ଶୁଚି ହେବା ବା ପରିଷ୍କୃତ ହେବା। ପୁରାତନ ନିୟମରେ ପ୍ରକ୍ଷାଳନ କୁଣ୍ଡ, ଯାହାକି ସେହି ସମାଗମ ତମ୍ବୁର ପ୍ରାଙ୍ଗଣ ମଧ୍ୟରେ ରହିଥିଲା, ତାହା ଏହି ବିଷୟକୁ ଉପସ୍ଥାପିତ କରେ। ଏହି ପୁନର୍ଜନ୍ମର ପ୍ରକ୍ଷାଳନ ବିଷୟ ନେଇ ପ୍ରଭୁ ଯୀଶୁ ଯୋହନ ତିନି ପର୍ବର ପାଞ୍ଚ ପଦରେ ଏହିପରି ପ୍ରକାଶ କରନ୍ତି, ଯୀଶୁ ଉତ୍ତର ଦେଲେ, ସତ୍ୟ ସତ୍ୟ ମୁଁ ତୁମକୁ କହୁଅଛି, ଜଳ ଓ ଆତ୍ମାରୁ ଜନ୍ମ ନ ହେଲେ କେହି ଈଶ୍ୱରଙ୍କ ରାଜ୍ୟରେ ପ୍ରବେଶ କରିପାରେ ନାହିଁ। ଜଳ ଈଶ୍ୱରଙ୍କ ବାକ୍ୟକୁ ଉପସ୍ଥାପିତ କରେ। ଈଶ୍ୱରଙ୍କ ବାକ୍ୟ ଆମମାନଙ୍କୁ ଧୌତ କରେ। ଏହାର ଏକ ପରିଷ୍କାର କରିବାର ଓ ଶୁଚି କରିବାର ଶକ୍ତି ରହିଅଛି। ଆମ୍ଭେମାନେ ଈଶ୍ୱରଙ୍କ ବାକ୍ୟ ଦ୍ୱାରା ଶୁଚିକୃତ ହୋଇପାରିବା। ପବିତ୍ର ଆତ୍ମା ଈଶ୍ୱରଙ୍କ ବାକ୍ୟକୁ ବ୍ୟବହାର କରନ୍ତି। ଜଳ ଓ ଆତ୍ମାରୁ ଜନ୍ମ ନ ହେଲେ କେହି ଈଶ୍ୱରଙ୍କ ରାଜ୍ୟରେ ପ୍ରବେଶ କରିପାରେ ନାହିଁ। ସେହି ପ୍ରକାରେ ଆମ୍ଭେମାନେ ପୁନର୍ଜନ୍ମ ପ୍ରାପ୍ତ ହୋଇଥାଉ। ପବିତ୍ର ଆତ୍ମାଙ୍କ ନୂତନୀକରଣ ଦ୍ୱାରା ଆମମାନଙ୍କୁ ପରିତ୍ରାଣ କରିଅଛନ୍ତି। ପବିତ୍ର ଆତ୍ମା ଆମମାନଙ୍କୁ ଏକ ନୂତନ ଜୀବନ ଯାପନ କରିବା ନିମନ୍ତେ ସାହାଯ୍ୟ କରନ୍ତି। ତିନି ପର୍ବର ଛଅ ପଦରେ ଲେଖା ଅଛି, ସେହି ଆତ୍ମାଙ୍କୁ ସେ ଆମ୍ଭମାନଙ୍କ ତ୍ରାଣକର୍ତ୍ତା ଯୀଶୁଖ୍ରୀଷ୍ଟଙ୍କ ଦ୍ୱାରା ପ୍ରଚୁର ରୂପେ ଆମ୍ଭମାନଙ୍କ ଉପରେ ଢାଳିଦେଲେ। ଈଶ୍ୱର ପ୍ରତ୍ୟେକ ବିଷୟରେ ଯେ ପ୍ରଚୁର ମାତ୍ରାରେ କାର୍ଯ୍ୟ ସାଧନ କରନ୍ତି, ଏହା କେବେ ଆପଣ ଲକ୍ଷ୍ୟ କରିପାରିଛନ୍ତି? ଆପଣଙ୍କର ମାଗିବା ବା ଭାବିବାଠାରୁ ଅତ୍ୟଧିକ ମାତ୍ରାରେ ସାଧନ କରିବା ନିମନ୍ତେ ସେ ସମର୍ଥ ଈଶ୍ୱର। ସାତ ପଦରେ ଲେଖା ଅଛି, ଯେପରି ଆମ୍ଭେମାନେ ତାହାଙ୍କ ଅନୁଗ୍ରହରେ ଧାର୍ମିକ ଗଣିତ ହୋଇ ଭରସାନୁସାରେ ଅନନ୍ତ ଜୀବନର ଅଧିକାରୀ ହେବୁ। ଭରସାନୁସାରେ ଅନନ୍ତ ଜୀବନର ଅଧିକାରୀ ହେବୁ, ଏହା ପୁନର୍ବାର ଖ୍ରୀଷ୍ଟ ବିଶ୍ୱାସୀମାନଙ୍କର ମହାନ ଭରସାର ବିଷୟକୁ ଦର୍ଶାଏ। ତାହା ହେଉଛି ବିଶ୍ୱାସୀ ମଣ୍ଡଳୀ ନିମନ୍ତେ ଖ୍ରୀଷ୍ଟଙ୍କର ଆଗମନ। ଆସନ୍ତୁ ଏହାପରେ ଉତ୍ତମ କାର୍ଯ୍ୟଗୁଡ଼ିକ କିପରି ବର୍ତ୍ତମାନ ଓ ଭବିଷ୍ୟତ ନିମନ୍ତେ ଲାଭଜନକ ତାହା ଲକ୍ଷ୍ୟ କରିବାକୁ ଯିବା। ତିନି ପର୍ବର ଆଠ ପଦରେ ଲେଖା ଅଛି, ଏହି କଥା ବିଶ୍ୱାସ୍ୟ, ଆଉ ଯେପରି ଈଶ୍ୱରଙ୍କଠାରେ ବିଶ୍ୱାସକାରୀମାନେ ସମସ୍ତ ସତ୍କର୍ମରେ ବ୍ୟାପୃତ ରହିବାକୁ ମନୋଯୋଗୀ ହୁଅନ୍ତି, ଏଥିନିମନ୍ତେ ଏହି ସମସ୍ତ ବିଷୟରେ ଦୃଢ଼ ରୂପେ ଶିକ୍ଷା ଦିଅ ବୋଲି ମୋହର ଇଚ୍ଛା। ଏହି ସମସ୍ତ ବିଷୟ ମନୁଷ୍ୟମାନଙ୍କ ପକ୍ଷରେ ଉତ୍ତମ ଓ ହିତଜନକ। ତେବେ ଘଟଣା ହେଉଛି ଯେ ଖ୍ରୀଷ୍ଟ ବିଶ୍ୱାସୀ ଈଶ୍ୱରଙ୍କ ଅନୁଗ୍ରହରେ ଉଦ୍ଧାର ପାଇବାର ବିଷୟ ତାହାକୁ ଉତ୍ତମ କାର୍ଯ୍ୟ ସାଧନ କରିବାରେ ବଞ୍ଚିତ କରେ ନାହିଁ ବା ବାରଣ କରେ ନାହିଁ। ସେ ସତ୍କର୍ମ ସାଧନ କରିବାରେ ବିଶେଷ ଯତ୍ନବାନ ହେବା ଉଚିତ। ପାଉଲ କହନ୍ତି ଯେ ତିତସ୍ ଏହି ସମସ୍ତ ବିଷୟରେ ସେମାନଙ୍କୁ ଦୃଢ଼ ରୂପେ ଅବଗତ କରାଇଦେବା ଉଚିତ। ପ୍ରିୟ ବନ୍ଧୁ, ଆପଣ ଉଦ୍ଧାର ପାଇବା ପରେ ଈଶ୍ୱର ଆପଣଙ୍କ ସହିତ ଉତ୍ତମ କାର୍ଯ୍ୟ ନେଇ କିଛି କହିବାକୁ ଯାଉଅଛନ୍ତି, କିନ୍ତୁ ଯେପର୍ଯ୍ୟନ୍ତ ଆପଣ ପାପରୁ ଉଦ୍ଧାରପ୍ରାପ୍ତ ହୋଇନାହାନ୍ତି ସେପର୍ଯ୍ୟନ୍ତ ଈଶ୍ୱର ଆପଣଙ୍କର ଉତ୍ତମ କାର୍ଯ୍ୟରେ ବିଶେଷ ଆଗ୍ରହୀ ନୁହନ୍ତି, କାରଣ ଆପଣ ଯାହାକୁ ଉତ୍ତମ କାର୍ଯ୍ୟ ବୋଲି ବିବେଚନା କରନ୍ତି ଈଶ୍ୱର ତାହାକୁ ଘୃଣା କରନ୍ତି, କାରଣ ମନୁଷ୍ୟର ଧାର୍ମିକତା ଈଶ୍ୱରଙ୍କ ଦୃଷ୍ଟିରେ ଦୁର୍ଗନ୍ଧର ସମାନ। ଯିଶାୟ 64 ପର୍ବର 6 ପଦରେ ଲେଖା ଅଛି, କାରଣ ଆମ୍ଭେ ସମସ୍ତେ ଅଶୁଚି ଲୋକତୁଲ୍ୟ ହୋଇଅଛୁ ଓ ଆମମାନଙ୍କର ଧର୍ମକର୍ମ ସବୁ ଅଶୁଚି ବସ୍ତ୍ରତୁଲ୍ୟ ଅଟେ, ଓ ଆମ୍ଭେ ସମସ୍ତେ ପତ୍ରତୁଲ୍ୟ ଜୀର୍ଣ୍ଣ ହେଉଅଛୁ, ଆଉ ଆମମାନଙ୍କର ଅପରାଧ ସବୁ ବାୟୁ ପରି ଆମମାନଙ୍କୁ ଉଡ଼ାଇ ନିଏ। ସେ ସେହି ସମସ୍ତ ବିଷୟ ମଧ୍ୟରୁ କୌଣସି ବିଷୟ ଚାହାନ୍ତି ନାହିଁ, ସେ ଆପଣଙ୍କୁ ଉଦ୍ଧାର କରିବାକୁ ଚାହାନ୍ତି। ଆପଣ ଯେପରି ଅଛନ୍ତି ସେହିପରି ଅବସ୍ଥାରେ ଯଦି ତାହାଙ୍କ ନିକଟକୁ ଆସନ୍ତି ତାହେଲେ ସେ ଆପଣଙ୍କୁ ଉଦ୍ଧାର କରିବେ, କାରଣ ସେ ଆପଣଙ୍କ ନିମନ୍ତେ କିଛି କରିଅଛନ୍ତି। ସେ ଆପଣଙ୍କୁ କିଛି କରିବା ପାଇଁ କୁହନ୍ତି ନାହିଁ। ଆପଣ ଈଶ୍ୱରଙ୍କ ନିମନ୍ତେ କ'ଣ କରିପାରିବେ? ଆପଣ ଉଦ୍ଧାର ପ୍ରାପ୍ତ ହେବା ପରେ ଓ ଆପଣ ଈଶ୍ୱରଙ୍କ ସନ୍ତାନ ହେବା ପରେ ସେ ଆପଣଙ୍କୁ କିଛି ଉତ୍ତମ କାର୍ଯ୍ୟ ବିଷୟରେ କହିବାକୁ ଚାହାନ୍ତି। ସେ ଚାହାନ୍ତି ଆପଣ ଯେପରି ଅନ୍ୟମାନଙ୍କ ନିକଟରେ ଈଶ୍ୱରଙ୍କ ବାକ୍ୟ ପ୍ରଚାର କରନ୍ତି। ଲେଖା ଅଛି, ଈଶ୍ୱରଙ୍କଠାରେ ବିଶ୍ୱାସକାରୀମାନେ ସମସ୍ତ ସତ୍କର୍ମରେ ବ୍ୟାପୃତ ରହିବାକୁ ମନୋଯୋଗୀ ହୁଅନ୍ତି। ଜଣେ ଉଦ୍ଧାରପ୍ରାପ୍ତ ଖ୍ରୀଷ୍ଟ ବିଶ୍ୱାସୀ ଏହି ସମସ୍ତ ବିଷୟ ନେଇ ଚିନ୍ତା କରିବା ଉଚିତ ଓ ବିଚାର କରିବା ଉଚିତ, ଓ ଈଶ୍ୱରଙ୍କ ନିମନ୍ତେ ଉତ୍ତମ କାର୍ଯ୍ୟ ସାଧନ କରିବାରେ ଆଗ୍ରହୀ ତଥା ଉଦ୍ୟୋଗୀ ହେବା ଉଚିତ। ତିନି ପର୍ବର 9 ପଦରେ ଲେଖା ଅଛି, କିନ୍ତୁ ବିତଣ୍ଡା ବାଦାନୁବାଦ, ବଂଶାବଳୀ, ବିରୋଧ ଓ ବ୍ୟବସ୍ଥା ବିଷୟକ ବାଗ୍ଯୁଦ୍ଧରୁ ଅନ୍ତର୍ହୁଅ, କାରଣ ସେହିସବୁ କ୍ଷତିଜନକ ଓ ଅସାର। ପାଉଲ କହନ୍ତି ଆମମାନେ ବିଶ୍ୱାସକୁ ଦୃଢ଼ ରୂପେ ସମର୍ଥନ କରିବା ଉଚିତ, ମାତ୍ର ଆମେ ଏଥିନେଇ ଯୁକ୍ତି ବା ବାଦାନୁବାଦ କରିବା ଉଚିତ ନୁହେଁ। ତାହା କୌଣସି ଉତ୍ତମ ବିଷୟ ସାଧନ କରିପାରେ ନାହିଁ ଓ ତାହା କୌଣସି ବ୍ୟକ୍ତିକୁ ପ୍ରଭୁଙ୍କର ନିକଟବର୍ତ୍ତୀ କରାଇପାରେ ନାହିଁ। ଆପଣ ଆପଣଙ୍କ ଯୁକ୍ତି ଛଳରେ କୌଣସି ବ୍ୟକ୍ତିକୁ ହରାଇ ଦେଇପାରନ୍ତି, ମାତ୍ର ତାହା ତାହାର ହୃଦୟକୁ ସ୍ପର୍ଶ କରିପାରେ ନାହିଁ କି ଖ୍ରୀଷ୍ଟଙ୍କ ନିମନ୍ତେ ଲାଭ କରିପାରେ ନାହିଁ। ପାଉଲ କହନ୍ତି ବିତଣ୍ଡା ବାଦାନୁବାଦ, ବଂଶାବଳୀ, ବିରୋଧ ଓ ବ୍ୟବସ୍ଥା ବିଷୟକ ବାଗ୍ଯୁଦ୍ଧରୁ ଅନ୍ତର୍ହୁଅ। ତେଣୁକରି ଆମେମାନେ ଏହି ସମସ୍ତ ବିଷୟରେ ସଚେତନ ରହିବା ଆବଶ୍ୟକ, ଯେପରି ଆମେମାନେ ଯୁକ୍ତିତର୍କରେ ନିଜର ବାହାଦୁରୀ ନ ଦେଖାଇ ସହଜ ଓ ସରଳ ଭାବେ ଈଶ୍ୱରଙ୍କ ବାକ୍ୟ ଦ୍ୱାରା ଅନ୍ୟର ହୃଦୟକୁ ଖ୍ରୀଷ୍ଟଙ୍କ ନିମନ୍ତେ ଲାଭ କରୁ। ପବିତ୍ର ଆତ୍ମାଙ୍କ ବିଷୟରେ ଶିକ୍ଷା ଦେଇ ସେମାନଙ୍କ ହୃଦୟକୁ ପ୍ରଭୁଙ୍କ ନିମନ୍ତେ ପ୍ରସ୍ତୁତ କରିବା ପାଇଁ ଚେଷ୍ଟା କରୁ, କାରଣ ପବିତ୍ର ଆତ୍ମା ଯେତେବେଳେ ଜଣେ ବ୍ୟକ୍ତିର ହୃଦୟରେ କାର୍ଯ୍ୟ ସାଧନ କରିବେ ସେତେବେଳେ କୌଣସି ଶୈତାନିକ ଶକ୍ତି କାର୍ଯ୍ୟ ସାଧନ କରିପାରିବ ନାହିଁ କି କୌଣସି ବ୍ୟକ୍ତି ତାକୁ ଅଟକାଇ ରଖିପାରିବ ନାହିଁ। ପ୍ରଥମ ଯୌହନ 4 ପର୍ବର 4 ପଦରେ ଲେଖା ଅଛି, ହେ ବତ୍ସ୍ୟଗଣ, ତୁମେମାନେ ଈଶ୍ୱରଙ୍କଠାରୁ ଜାତ, ଆଉ ତୁମେମାନେ ସେମାନଙ୍କୁ ଜୟ କରିଅଛ, କାରଣ ତୁମମାନଙ୍କଠାରେ ଯିଏ ଅଛନ୍ତି ସେ ଜଗତରେ ଯିଏ ଅଛି ତାହାଠାରୁ ମହାନ, ତାହା ହିଁ ଯାହାକି ଆମେମାନେ ଜାଣିବା ଆବଶ୍ୟକ। ତିନି ପର୍ବର 10 ପଦରେ ଲେଖା ଅଛି, ଯେଉଁ ଲୋକ ଭ୍ରାନ୍ତ ମତାବଲମ୍ବୀ ତାହାକୁ ଥରେ ଦୁଇଥର ଅନୁଯୋଗ କଲା ଉତାରେ ତାହାଠାରୁ ପୃଥକ ରୁହ। ପାଉଲ ଏଠାରେ ସ୍ପଷ୍ଟ ଭାବେ କହନ୍ତି ଯେ ଯେଉଁମାନେ ଈଶ୍ୱରଙ୍କ ବାକ୍ୟର ପ୍ରତିରୋଧ କରନ୍ତି ଓ ମିଥ୍ୟା ଶିକ୍ଷା ପ୍ରଦାନ କରନ୍ତି ଓ ଈଶ୍ୱରଙ୍କ ବାକ୍ୟର ବିରୁଦ୍ଧରେ ଯାଆନ୍ତି, ଏପରି ଲୋକମାନଙ୍କଠାରୁ ପୃଥକ ରୁହ ଓ ସେମାନଙ୍କୁ ଅଗ୍ରାହ୍ୟ କର। ତିନି ପର୍ବର ଏଗାର ପଦରେ ଲେଖା ଅଛି, ଏହିପରି ଲୋକ ଯେ ପଥଭ୍ରଷ୍ଟ ହୋଇଅଛି ଓ ପାପ କରି ଆପଣାକୁ ଆପେ ଦୋଷୀ କରେ, ଏହା ତ ତୁମ୍ଭେ ଜାଣ। ଭ୍ରାନ୍ତ ମତାବଲମ୍ବୀ ସେହିମାନେ ଯେଉଁମାନେ ସତ୍ୟ ପଥରୁ ବିମୁଖ ହୋଇଅଛନ୍ତି, ଯେଉଁମାନେ ସତ୍ୟକୁ ଅଗ୍ରାହ୍ୟ କରନ୍ତି ମାତ୍ର ମିଥ୍ୟାକୁ ଗ୍ରହଣ କରନ୍ତି, ମିଥ୍ୟାକୁ ପସନ୍ଦ କରନ୍ତି। ତିନି ପର୍ବର ବାର ପଦରୁ ଚଉଦ ପଦ ମଧ୍ୟରେ ଏପରି ଲେଖା ଅଛି, ଯେତେବେଳେ ମୁଁ ତୁମ୍ଭ ନିକଟକୁ ଆର୍ତ୍ତେମା କିମ୍ବା ତୁଖିକଙ୍କୁ ପଠାଇବି, ସେତେବେଳେ ନିକୋପଲିକୁ ମୋ ପାଖକୁ ଆସିବା ପାଇଁ ଯତ୍ନ କର, କାରଣ ସେଠାରେ ଶୀତକାଳ କ୍ଷେପଣ କରିବାକୁ ମୁଁ ସ୍ଥିର କରିଅଛି। ବ୍ୟବସ୍ଥା ଶାସ୍ତ୍ରଜ୍ଞ ଜିନା ଓ ଆପୋଲଙ୍କୁ ଯତ୍ନପୂର୍ବକ ବାଟ ବଳାଇ ଦିଅ, ଯେପରି ସେମାନଙ୍କର କୌଣସି ଅଭାବ ନ ହୁଏ। ଆମ୍ଭମାନଙ୍କ ଲୋକମାନେ ମଧ୍ୟ ପ୍ରୟୋଜନୀୟ ଉପକାର ନିମନ୍ତେ ସତ୍କର୍ମରେ ବ୍ୟାପୃତ ରହିବାକୁ ଶିଖନ୍ତୁ, ଯେପରି ସେମାନେ ଫଳହୀନ ନ ହୁଅନ୍ତି। ପାଉଲ ଶେଷରେ ଉତ୍ତମ କର୍ମ ବିଷୟରେ ଶେଷ ଉପଦେଶ ପ୍ରଦାନ କରନ୍ତି। ଆମେମାନେ ସତ୍କର୍ମରେ ବ୍ୟାପୃତ ରହିବା ନିମନ୍ତେ ଶିକ୍ଷା କରିବା ଆବଶ୍ୟକ। ଏହା କିଛି ବିଷୟ ଯାହାକି କାର୍ଯ୍ୟକାରୀ ହେବା ଆବଶ୍ୟକ। ଅନେକ ଲୋକ ଭାବନ୍ତି ଯେ ସତ୍କର୍ମ କରିବା ଅତି ସହଜ, କିନ୍ତୁ ଆମେ ଜାଣିବା ଆବଶ୍ୟକ ଯେ ଈଶ୍ୱର କେଉଁ କାର୍ଯ୍ୟକୁ ସତ୍କାର୍ଯ୍ୟ ବୋଲି ବିଚାର କରନ୍ତି ଓ ସେହିସବୁକୁ କିପରି କରିବାକୁ ହେବ ତାହା ଆମକୁ ଜାଣି ରଖିବା ନିତାନ୍ତ ଆବଶ୍ୟକ। ଶେଷରେ ପାଉଲ ଏହିପରି ଭାବେ ଏହି ପତ୍ର ଲେଖା ସମାପ୍ତ କରନ୍ତି, ମୋ ସାଙ୍ଗରେ ଥିବା ସମସ୍ତେ ତୁମ୍ଭକୁ ନମସ୍କାର ଜଣାଉଅଛନ୍ତି। ବିଶ୍ୱାସ ସମ୍ବନ୍ଧରେ ଯେଉଁମାନେ ଆମମାନଙ୍କୁ ସ୍ନେହ କରନ୍ତି ସେମାନଙ୍କୁ ନମସ୍କାର ଜଣାଅ। ତୁମ୍ଭ ସମସ୍ତଙ୍କ ପ୍ରତି ଅନୁଗ୍ରହ ବର୍ତ୍ତୁ। ପ୍ରିୟ ବନ୍ଧୁ, ଏଇଠାରେ ଆମେ ଏହି ତିତସ୍ ପତ୍ରଟି ଅଧ୍ୟୟନ କରି ସମାପ୍ତ କଲୁ, କିନ୍ତୁ ଏହି ପତ୍ର ମଧ୍ୟ ଦେଇ ଆମେ ଯେଉଁ ସମସ୍ତ ଶିକ୍ଷା ପାଇଅଛୁ ତାହାକୁ ଯଦି କାର୍ଯ୍ୟରେ ପରିଣତ କରିବା ନିମନ୍ତେ ଚେଷ୍ଟା କରୁ, ତାହେଲେ ଆମେ ନିଶ୍ଚିତ ଭାବେ ଆତ୍ମିକ ଜୀବନରେ ଉପକୃତ ହୋଇପାରିବା। ପ୍ରଭୁ ଚାହାନ୍ତି ଆମେ ଯେପରି ଖ୍ରୀଷ୍ଟ ବିଶ୍ୱାସୀ ହିସାବରେ ଖ୍ରୀଷ୍ଟୀୟ ମଣ୍ଡଳୀକୁ ଶୃଙ୍ଖଳିତ କରି ଗଠନ କରୁ ଓ ମଣ୍ଡଳୀକୁ ଧର୍ମତତ୍ତ୍ୱ ଜ୍ଞାନରେ ବଢ଼ାଇବା ସଙ୍ଗେ ସଙ୍ଗେ ମଣ୍ଡଳୀକୁ ଈଶ୍ୱରଙ୍କ ବାକ୍ୟ ପ୍ରଚାରରେ ଅଧିକରୁ ଅଧିକ ନିୟୋଜିତ କରୁ। ତେଣୁ ପ୍ରିୟ ବନ୍ଧୁ, ଆଜି ଆମେ ଏଇଠାରେ ଏହି ପତ୍ରଟିକୁ ଅଧ୍ୟୟନ କରି ସମାପ୍ତ କଲୁ, କିନ୍ତୁ ମୋର ଅନୁରୋଧ, ଏହି ଶିକ୍ଷା ଅନୁଯାୟୀ ଆମମାନେ ନିଜ ନିଜକୁ ସମୀକ୍ଷା କରିବା ଉଚିତ। ଯଦି ମୁଁ ପ୍ରଭୁ ଯୀଶୁଙ୍କୁ ଗ୍ରହଣ କରି ପାପରୁ ଉଦ୍ଧାରପ୍ରାପ୍ତ ହୋଇଅଛି ଓ ମଣ୍ଡଳୀର ସଭ୍ୟ ପଦରେ ନିଯୁକ୍ତି ପାଇଅଛି, ତାହେଲେ ଆଜି ମୁଁ ମଣ୍ଡଳୀ ନିମନ୍ତେ କ'ଣ କରୁଅଛି? ନାହିଁ, ଯଦି ମୁଁ ଏପର୍ଯ୍ୟନ୍ତ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ ମୋ ଜୀବନରେ ଉଦ୍ଧାରକର୍ତ୍ତା ରୂପେ ଗ୍ରହଣ କରିପାରି ନାହିଁ, ତାହେଲେ ଏହା ହେଉଛି ସୁବର୍ଣ୍ଣ ସୁଯୋଗ ଯେ ପ୍ରଭୁ ଚାହାନ୍ତି ଆମେ ଯେପରି ତାହାଙ୍କୁ ନିଜର ହୃଦୟରେ ଉଦ୍ଧାରକର୍ତ୍ତା ରୂପେ ଗ୍ରହଣ କରି ପାପରୁ ଉଦ୍ଧାର ପାଇ ମଣ୍ଡଳୀ ସହିତ ସଂଯୁକ୍ତ ହେଉ, କାରଣ ମଣ୍ଡଳୀ ହେଉଛି ଖ୍ରୀଷ୍ଟଙ୍କ ଶରୀର ଆଉ ଖ୍ରୀଷ୍ଟ ହେଉଛନ୍ତି ମଣ୍ଡଳୀର ମସ୍ତକ। ଯଦି ଆମେ ମଣ୍ଡଳୀ ସହିତ ସଂଯୁକ୍ତ ନାହୁଁ, ତାହେଲେ ଆମେ ଖ୍ରୀଷ୍ଟଙ୍କ ସହିତ ସଂଯୁକ୍ତ ନାହୁଁ। କିନ୍ତୁ ମଣ୍ଡଳୀ ସହିତ ସଂଯୁକ୍ତ ହେବା ପୂର୍ବରୁ ଖ୍ରୀଷ୍ଟଙ୍କ ସହିତ ଆମମାନଙ୍କର ବ୍ୟକ୍ତିଗତ ଜୀବନ ସଂଯୁକ୍ତ ହେବା ଆବଶ୍ୟକ। ଆଜି ଅନେକ ଅଛନ୍ତି ଯେଉଁମାନେ ଖ୍ରୀଷ୍ଟଙ୍କୁ ନିଜର ହୃଦୟରେ ବ୍ୟକ୍ତିଗତ ଉଦ୍ଧାରକର୍ତ୍ତା ରୂପେ ଗ୍ରହଣ କରିପାରି ନାହାନ୍ତି, ମାତ୍ର ସେମାନେ ମଣ୍ଡଳୀର ସଭ୍ୟ ପଦରେ ନିଯୁକ୍ତି ପାଇଛନ୍ତି, ସେମାନେ ମଣ୍ଡଳୀର ସଭ୍ୟ ଅଟନ୍ତି, ସେମାନେ ଖ୍ରୀଷ୍ଟ ବିଶ୍ୱାସୀ ବୋଲି ପରିଚୟ ଦିଅନ୍ତି, ମାତ୍ର ସେମାନଙ୍କର କାର୍ଯ୍ୟକଳାପ ଖ୍ରୀଷ୍ଟଙ୍କର ପରିଚୟ ଦିଏ ନାହିଁ, ଖ୍ରୀଷ୍ଟଙ୍କ ସ୍ୱଭାବର ପରିଚୟ ଦିଏ ନାହିଁ। ସେମାନଙ୍କର ଆଚରଣ ଖ୍ରୀଷ୍ଟୀୟ ଆଚରଣ ନୁହେଁ, କିନ୍ତୁ ପ୍ରଭୁ ଚାହାନ୍ତି ଯଦି ଆମେ ଖ୍ରୀଷ୍ଟଙ୍କ ମଣ୍ଡଳୀ ସହିତ ସଂଯୁକ୍ତ ହୋଇଅଛୁ, ତାହେଲେ ଆମମାନଙ୍କ ଜୀବନରେ ଖ୍ରୀଷ୍ଟଙ୍କର ଆଦର୍ଶ, ଖ୍ରୀଷ୍ଟଙ୍କର ସ୍ୱଭାବ, ଖ୍ରୀଷ୍ଟଙ୍କର ଜୀବନ ପ୍ରକାଶିତ ହେବା ଉଚିତ, ଏବଂ ଆମମାନଙ୍କର ବ୍ୟକ୍ତିଗତ ଜୀବନ ପ୍ରଥମେ ଖ୍ରୀଷ୍ଟଙ୍କ ସହିତ ସଂଯୁକ୍ତ ହେବା ଉଚିତ, ଏବଂ ଏଥିସହିତ ଆମମାନେ ଖ୍ରୀଷ୍ଟଙ୍କ ଶରୀର ରୂପ ମଣ୍ଡଳୀ ସହିତ ସଂଯୁକ୍ତ ହେବା ଉଚିତ, ଏବଂ ଖ୍ରୀଷ୍ଟଙ୍କ ଶରୀର ରୂପ ମଣ୍ଡଳୀକୁ ଯଦି ଆମମାନେ ସୁନ୍ଦର ଭାବରେ ଗଠନ କରୁ, ତାହେଲେ ଆମେ ଖ୍ରୀଷ୍ଟଙ୍କୁ ଗୌରବ ଦେଇପାରିବା, ଖ୍ରୀଷ୍ଟ ମଣ୍ଡଳୀର ମସ୍ତକ ସ୍ୱରୂପେ ଗୌରବାନ୍ୱିତ ହୋଇପାରିବେ। ତେଣୁ ଆସୁ ଆମମାନଙ୍କ ଜୀବନରେ ଏହି ଦୃଢ଼ ପଦକ୍ଷେପ ନେଇ ଖ୍ରୀଷ୍ଟୀୟ ମଣ୍ଡଳୀର ଗୌରବ ରକ୍ଷା କରୁ। ପ୍ରଭୁ ପ୍ରତ୍ୟେକଙ୍କୁ ଏହି ସଂକ୍ଷିପ୍ତ ଆଲୋଚନା ମଧ୍ୟ ଦେଇ ଆଶୀର୍ବାଦ କରନ୍ତୁ।
শ্রোতা বন্ধু, আমার কার্যক্রমটি শুনিবার আপনার অশেষ ধন্যবাদ। প্রকৃত মানসিক শান্তি পাইবা নিমন্তে এই বেতার কার্যক্রমটি নিয়মিত শুণন্তু ও প্রভু যীশুঙ্ক বিষয়ে অধিক জানিবার আগ্রহ থিলে আমসহ পত্র মাধ্যমে যোগাযোগ করন্তু। আমার ঠিকানাটি হেলা পথ প্রদর্শিকা পোস্ট বক্স নম্বর 33 ভুবনেশ্বর 751001। ঠিকানাটি আউথরে শুণন্তু, পথ প্রদর্শিকা পোস্ট বক্স নম্বর 33 ভুবনেশ্বর 751001। আমার ইমেল আড্রেসটি লিখি রাখন্তু odia.ttb@radio882.com। তেবে আজি পাই বিদায় দিওন্তু, নমস্কার। Love you.